ନମସ୍କାର, ମୁଁ ଗଞ୍ଜାମରୁ କହୁଛି, ସୁମିତ୍ରା ବେହେରା। ମୁଁ କହୁଛି ଡିଜେବିଲ କି ପିଲାମାନଙ୍କୁ ସେମାନେ କିପରି ସମାଜରେ ନିଷେଧିତ ଓ ଦଳିତ ହୋଇଛନ୍ତି, ସେମାନେ ମଧ୍ୟ ଅନ୍ୟ ପିଲାମାନଙ୍କ ଭଳି ସବୁ କାମ କରିପାରିବେ। ସେମାନେ ମଧ୍ୟ ଆମକୁ ହୋପ୍ ଦେବା ଦରକାର ଯେ ସେମାନେ ମଧ୍ୟ କାହାଠୁ କିଛି କମ ନାହାନ୍ତି, ସେମାନେ ମଧ୍ୟ ସବୁ କାମ କରିପାରିବେ, ଯେମିତି ଗୋଟେ ଭଲ ପିଲା କରିପାରିଛନ୍ତି। ଧନ୍ୟବାଦ।
ଆପଣ କ'ଣ କରିବେ?